ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ବାବଦେ ଲୋକ ସଚେତନ କରବାର ଲାଗି ସାରା ପୃଥିବୀନ 1973 ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢୁଥିବା କଲକାରଖାନା ସହରୀକରଣ ପ୍ଲାଷ୍ଟିକ୍ର ବ୍ୟବହାର ଆଉ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ ଜଳବାୟୁ ପରିବର୍ତ୍ତନ ହେଉଛି। ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ପ୍ଲାଷ୍ଟିକ୍ ପ୍ରଦୂଷଣକେ ଶେଷ କର୍ମା। ଆମର ସବୁଦିନିଆ ଜୀବନଥି ପ୍ଲାଷ୍ଟିକ୍ ଗୋଟେ ଜରୁରୀ ଦରବ ହୋଇଯାଇଛେ। ଇତାର ଗୁରୁତ୍ୱଟେ ବ୍ୟବହାର ଲାଗି ପରିବେଶ ପ୍ଲାଷ୍ଟିକ୍ମୟ ହୋଇଯାଇଥିବା ବେଳେ ଇଟା ଜୈବ ବିଘଟନଶୀଲ ନାହିଁ ହୋଇଥିବାରୁ ପରିବେଶ ପ୍ରଦୂଷଣର ଗୋଟେ ବଡ଼ ଉପାଦାନ ହୋଇଛେ। ଇ ଦିବସ ପାଳନ ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରକେ ଯେତିକି ହୋଇପାରବା କମ୍ କରବା ଲାଗି ଆହ୍ୱାନ ଦିଆଯାଇଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ 700 କିଲୋମିଟର ଲମ୍ବା ଆରାବଳୀ ବନାଞ୍ଚଳନ ଆରାବଳୀ ସବୁଜ ପ୍ରାଚୀର ଯୋଜନାଥି ଗଛ ଲଗାବାର ସହିତ ଦିଲ୍ଲୀନ 200 ବିଦ୍ୟୁତ୍ ଚାଳିତ ବସ୍ର ଶୁଭାରମ୍ଭ କରବେ। ଇତାର ସହିତ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ପରିବେଶ ବାବଦେ ସଚେତନ କରବାର ଲାଗି ଏକ ପେଡ଼ ମା କେ ନାମ ଅଭିଯାନର 2 ଖେପ ମୂଲ କରବେ। ନୂଆଦିଲ୍ଲୀର ମହାବୀର ବନସ୍ଥଳୀ ପାର୍କଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ସେଆଡ଼େ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇ ଦିବସ ଅବସରରେ ଗଛ ଲଗାବାରକେ ତହକାବାର ଲାଗି ଆଜିଠାନୁ 10 କୋଟି ଗଛ ଲଗାବାରକେ ଛାତ୍ରଛାତ୍ରୀମାନଙ୍କ ସହିତ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ପ୍ଲାଷ୍ଟିକ୍ ପ୍ରଦୂଷଣକେ ଶେଷ କରବାର ଲାଗି ଆହ୍ୱାନ ଦେଇଛନ୍। ପରିବେଶ ସୁରକ୍ଷା ଲାଗି ପ୍ଲାଷ୍ଟିକ୍ ବ୍ୟବହାରକେ ବନ୍ଦ କରିକରି ଆମର ପୂର୍ବପିଢ଼ିମାନଙ୍କର ବାଗିର ପାରମ୍ପରିକ ଜୀବନଶୈଳୀ ଆଉ ରଣନୀତି ଅପନାବାରକେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍। ଏହି ଅବସରରେ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏକକ ପ୍ଲାଷ୍ଟିକ୍ ବ୍ୟବହାର ଅଭ୍ୟାସକେ ବଦଳେଇକରି ପରିବେଶ ଅନୁକୂଳ ସ୍ଥାୟୀ ଅଭ୍ୟାସ ଅପନାବାରକେ ନିବେଦନ କରିଛନ୍। ଅପରେସନ୍ ସିନ୍ଦୁର ଉତ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଲାକାଲି ମନ୍ତ୍ରୀ ପରିଷଦର ପହିଲା ବୈଠକ ହୋଇଛି। ବୈଠକଟି ଜାତୀୟ ସୁରକ୍ଷା ଜଳ ପରିଚାଳନା ନୀତି ସାଧାରଣ ଲୋକଙ୍କ ସାଙ୍ଗେ ସହଯୋଗ ସହିତ ସରକାରଙ୍କ ରଣନୈତିକ ରୋଡ୍ମ୍ୟାପ୍ ବାବଦେ ଆଲୋଚନା ହୋଇଛି। ଏହି ଅବସରରେ ସରକାରଙ୍କ 11 ବର୍ଷର ସଫଳତାକେ ଲୋକଙ୍କ ପାଖେ ପହଞ୍ଚାବା ଲାଗି ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା 21 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ହେବାରକେ ଥିବା ଯୋଗ ସଙ୍ଗମ କାର୍ଯ୍ୟକ୍ରମଟି ଭାଗ ନେବାରକେ ଅନ୍ଲାଇନ୍ ପଞ୍ଜୀକରଣ ଚାଲିଛି। ଯୋଗ ସଙ୍ଗମଟି ଯୋଡ଼ି ହେବାର ଲାଗି ଇଚ୍ଛୁକ ବ୍ୟକ୍ତିମାନେ ଆଉ ସଂଗଠନମାନେ yoga.ayush.gov.in ଆଉ ୟୋଗା ସଙ୍ଗମଥି ପଞ୍ଜୀକରଣ କରିପାରିବେ ବୋଲି ଆୟୁଷ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଇତାର ସହିତ ସାରା ଦେଶରୁ 30,000 ଅଧିକା ସଂଗଠନମାନେ ଏଥିଲାଗି ପଞ୍ଜୀକରଣ ପ୍ରସ୍ତାବ ବିଲ୍ ଦେଇସାରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିକି 28,000 କୋଟିରୁ ଅଧିକା ଟଙ୍କାର ପୁଞ୍ଜି ନିବେଶ ଭିନ୍ ଭିନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଏଥିଲାଗି ଜିଲ୍ଲାନ 15,000 ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବା ବୋଲି ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଲାକାଲି ବର୍ଷା ସମୟଥି ଦେଖାଦେଉଥିବା ଭିନ୍ ଭିନ୍ ସଂକ୍ରାମକ ରୋଗର ନିୟନ୍ତ୍ରଣ ବାବଦେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ମୌସୁମୀ ବର୍ଷା ମୂଲ ହୋଇଥିବାରୁ ଡେଙ୍ଗୁ ମ୍ୟାଲେରିଆ ଜଣ୍ଡିସ୍ ହଇଜା ବାଗି ସଂକ୍ରାମକ ରୋଗ ବଢ଼ବାର ସମ୍ଭାବନା ରହିଛି। ଭିନ୍ ଭିନ୍ ମହାନଗର ନିଗମ ଆଉ ଡେଙ୍ଗୁ ପ୍ରବଣ ଇଲାକାମାନଙ୍କୁ ଠାପ୍ କରିକି ସମୟ ଜାଣିକରି ଏସବୁ ରୋଗମାନଙ୍କୁ ମୁକାବିଲା ଦିଗେ ପଦକ୍ଷେପ ନେବାରକେ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ 13 ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଲାଗି ଗଲାକାଲି ଆବେଦନ ଆହ୍ୱାନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଏହି ପଦବୀ ଲାଗି ପ୍ରାର୍ଥୀମାନଙ୍କର ବୟସୀମା ଡିସେମ୍ବର 2025 ତକ 66 ବର୍ଷରୁ କମ୍ ହୋଇଥିବା ଦରକାର। ଏଥିଲାଗି ଆବେଦନର ଶେଷ ତାରିଖ ଆଇବା ମାସ 5 ରଖାଯାଇଛି। ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି 2 ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ଝାରସୁଗୁଡ଼ାର ଓଏସ୍ଏପି ମିନି ଷ୍ଟାଡିୟମ୍ଠାରେ ଆଜି ବେଲବୁଡ଼ର 4:30 ବରଗଡ଼ ଆଉ ଯାଜପୁର ଭିତରେ ଗୋଟିଏ ସେମିଫାଇନାଲ୍ ମ୍ୟାଚ୍ ହେବାରକେ ଥିବାବେଳେ ସେହି ସମୟଥି ଭୁବନେଶ୍ୱରଠାରେ ନବରଙ୍ଗପୁର ଆର୍ ଭୁବନେଶ୍ୱର ଭିତରେ ଆଉ ଗୋଟିଏ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। 4 ଦଳ 4 ଜୋନ୍ରୁ ଚାମ୍ପିୟନ୍ ହୋଇକରି ସେମିଫାଇନାଲ୍ ଖେଳିବେ। ଏଥି ଜିତିଲା ଦଳମାନଙ୍କ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଜବର ଧୋକାଗଡ଼ି ଆଉ ବର୍ଷାକେ ନେଇକରି 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଦେବଗଡ଼ ସହରରେ ଗଲାକାଲି ଜବର ଧୋକାଗଡ଼ି ଆଉ ବର୍ଷା ହୋଇଯାଇଛି। ଭିନ୍ ଭିନ୍ ଜାଗାନ ବଡ଼ ବଡ଼ ଗଛ ପଡ଼ିକରି ଲାଇନ୍ ଖମାମାନେ ଉପୁଡ଼ିଯିବାର ସହିତ ଘରଦ୍ୱାର ଭାଙ୍ଗିଯାଇଛି। ଧୋକାଗଡ଼ି ଉତ୍ତରୁ ଅଗ୍ନିଶମ ବାହିନୀ ସବୁଆଡ଼େ ଉଦ୍ଧାର କାମ କରିଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।